ମୁଁ ମୋନା ସୁଭାଷିନୀ ସାହୁ, ମୁଁ ଏସ୍ଏଚ୍ ଗ୍ରୁପର ମେମ୍ବର। ଆମର ଡ୍ରେନ୍ ପାଣି ଲିକେଜ୍ ହେବାରୁ ପାଣି ଆମେ ଭଲରେ ବି ପାଇପାରୁନାହୁଁ, ସେଇଯୋଗୁଁ ଆପଣଙ୍କୁ ଅଭିଯୋଗ କରିକି କହୁଥିଲି। ତୁରନ୍ତ ଟିକେ ସମାଧାନ କରନ୍ତୁ। ନମସ୍କାର।